ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରୀ ଯୋଗାଯୋଗ ଉପଗ୍ରହ CMS-03ର ସଫଳ ଉତ୍କ୍ଷେପଣ, PDS ହିତାଧିକାରୀଙ୍କ ପାଇଁ EKYC ଅବଧିକୁ ଆସନ୍ତା December 31 ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର, ପୁରୀ ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ ଆରମ୍ଭରେ ଆଜି ଶ୍ରଦ୍ଧାଳୁଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, ଏବଂ ICC ମହିଳା ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ମୁକାବିଲା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଆଜି ଭାରତର ଭାରୀ ଯୋଗାଯୋଗ ଉପଗ୍ରହ CMS-03 ବା GSAT-7R ସଫଳ ଉତ୍କ୍ଷେପଣ କରିଛି। ନୌସେନାର ଯୋଗାଯୋଗ କ୍ଷମତା ଓ ସାମୁଦ୍ରିକ ନିରାପତ୍ତା ବୃଦ୍ଧି କରିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଡିଜିଟାଲ୍ ସଂଯୋଗୀକରଣର ସମ୍ପ୍ରସାରଣ ଏହି ଅଭିଯାନର ଲକ୍ଷ୍ୟ ରହିଛି। CMS-03କୁ ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ୍ LVM-03 ଲଞ୍ଚରରୁ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ଏହି ଉପଗ୍ରହ ଏକ ବହୁମୁଖୀ ସାମରିକ ଯୋଗାଯୋଗ ପ୍ରଣାଳୀ ଯାହା ଭଏସ୍, ଡାଟା ଏବଂ ଭିଡ଼ିଓ ଲିଙ୍କ୍ ପାଇଁ ଟ୍ରାନ୍ସପଣ୍ଡର ବହନ କରେ। ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା PDS ହିତାଧିକାରୀମାନଙ୍କ ପାଇଁ ଆଧାର ଭିତ୍ତିକ EKYC ପ୍ରକ୍ରିୟାର ଅବଧିକୁ ଆସନ୍ତା December 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଥିବା ସମସ୍ତ 11,827 ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା 314 ବ୍ଲକ ଓ 64 ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ରଗୁଡ଼ିକରେ ଆଧାର ଭିତ୍ତିକ EKYC ପ୍ରକ୍ରିୟା ଜାରି ରହିଛି। ଅଦ୍ୟାବଧି EKYC କରାଇ ପାରିନଥିବା ହିତାଧିକାରୀମାନଙ୍କୁ ପୂର୍ବଭଳି PDS ସାମଗ୍ରୀ ପ୍ରଦାନ କରାଯାଉଛି। ହିତାଧିକାରୀମାନଙ୍କୁ ରାସନ କାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ଆଧାର ଭିତ୍ତିକ EKYC କରାଇ ନେବା ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କାର୍ତ୍ତିକ ମାସ ଶେଷ ହେବା ପରେ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆସନ୍ତା ବୁଧବାର କାର୍ତ୍ତିକ ପୂର୍ଣ୍ଣମୀ ଶେଷ ହେବା ପରେ ରତ୍ନଭଣ୍ଡାର ଗଣତି ମଣତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ମାର୍ଗଦର୍ଶିକା ଆସିବା ପରେ ଉଭୟ ଧାଡ଼ି ଦର୍ଶନ ବ୍ୟବସ୍ଥା ଓ ଗଣତି ମଣତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
କାର୍ତ୍ତିକ ମାସ ପାଇଁ ଆମେ ଉଭୟ କଥାକୁ, ଧାଡ଼ି ଦର୍ଶନ ଏବଂ ଗଣତି ମଣତି ଦୁଇଟି ଯାକ କଥାକୁ ତାକୁ ଘୁଞ୍ଚେଇଥିଲୁ। କାର୍ତ୍ତିକ ମାସ ସରୁଛି 5 ତାରିଖରେ, ତାପରେ ପ୍ରକ୍ରିୟାଗତ ଭାବରେ ଧାଡ଼ି ଦର୍ଶନ ଏବଂ ଗଣତି ମଣତି ଯେଉଁଭଳି ଭାବରେ ହେବ ତା ପାଇଁ ଯେଉଁ ବ୍ୟବସ୍ଥା ତାକୁ ବି ଆମେ କରିବା ପ୍ରକ୍ରିୟା ଆରମ୍ଭ କରୁଛୁ। ବହୁତ ଶୀଘ୍ର ଗଣତି ମଣତିର ସମ୍ପୂର୍ଣ୍ଣ SOP ବି ଆମେ, ତାର ଡ୍ରାଫ୍ଟିଂ ଚାଲିଥିଲା ଏବଂ ବହୁତ ଶୀଘ୍ର ଆମେ ସେ SOP ଆସିବ।
ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ଆଉ 9 ଦିନ ବାକି ଅଛି। 3 ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 6-8 ତାରିଖ ମଧ୍ୟରେ ନୂଆପଡ଼ା ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ନେହାଙ୍ଗିନୀ ଛୁରିଆଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଅନ୍ୟମାନେ ପ୍ରଚାରରେ ସାମିଲ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଏକ ବାଇକ୍ ର୍ୟାଲି କରାଯାଇଥିଲା। ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ର୍ୟାଲିରେ ଯୋଗ ଦେଇଥିଲେ। ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ନୟାଗଡ଼ ଜିଲ୍ଲାରେ ଗ୍ରାମ କାର୍ଯ୍ୟ ଖସଡ଼ାର କାର୍ଯ୍ୟାନ୍ୱୟନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଏହି ବୈଠକରେ ଧରତୀ ଆବା ଗ୍ରାମ ଉତ୍କର୍ଷ ଅଭିଯାନ ମାଧ୍ୟମରେ 113 ଗ୍ରାମର ବିକାଶକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚକ ବ୍ରତ ପାଳନ ଆରମ୍ଭ ହୋଇଛି। ଚଳିତ ବର୍ଷ ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ 5 ଦିନ ପରିବର୍ତ୍ତେ 4 ଦିନ ପାଳିତ ହେଉଛି। ଠାକୁରଙ୍କର ଆଜି ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହରି ଉତ୍ଥାପନ ଏକାଦଶୀ ଅବସରରେ ଆଜି ଠାକୁରଙ୍କର ବିଶେଷ ନୀତିକାନ୍ତି ଅନୁଷ୍ଠିତ ହୋଇଛି। 4 ମାସର ଶୟନ ନୀତି ପରେ ଠାକୁରଙ୍କର ଆଜି ହରି ଉତ୍ଥାପନ ନୀତି ପାରମ୍ପରିକ ବିଧି ଅନୁଯାୟୀ ପାଳନ କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ତ୍ରିବିକ୍ରମ ବା ଆଡ଼କିଆ ବେଶ ଅନୁଷ୍ଠିତ ହେବ। ଆସନ୍ତା ମଙ୍ଗଳବାର ଲକ୍ଷ୍ମୀ ନୃସିଂହ ବେଶ ଏବଂ ବୁଧବାର ଦିନ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଠାକୁରଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଚକବ୍ରତ ଉପଲକ୍ଷେ ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ହରିହର ଭେଟ ଅନୁଷ୍ଠିତ ହୋଇଛି। ବାବାମଣି ଯୋଗୀ ପଞ୍ଚାନନ ଦିଗମ୍ବର ଏବଂ ବଡ଼ ସିଂହାର ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରସିଦ୍ଧ ରଘୁନାଥଜୀଉଙ୍କ ପୀଠରେ ହରି ଉତ୍ଥାପନ ଏକାଦଶୀ ତଥା ପଞ୍ଚୁକ ବ୍ରତ ଆରମ୍ଭରେ ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ବଡ଼ ଏକାଦଶୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଇଛନ୍ତି। ଦିନେ ହାତରେ ବନ୍ଧୁକ ଧରି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲେ, ଆଜି ସେହି ହାତରେ ବନ୍ଧୁକ ଧରି ଅନ୍ୟମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଆମେ କହୁଛୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ MPV 31 ଗ୍ରାମର ବାସିନ୍ଦା ଧନଞ୍ଜୟ ଗୋପଙ୍କ କଥା, ଯିଏ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ସରକାରଙ୍କ ପ୍ରଚେଷ୍ଟା ଦ୍ୱାରା ମାଓ ସଂଗଠନ ସହ ଜଡ଼ିତ ଥିବା ଅନେକ ମାଓବାଦୀ ବର୍ତ୍ତମାନ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସାଧାରଣ ଜୀବନଯାପନ କରିପାରୁଛନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ କାଲିମେଳା ବ୍ଲକ ଅନ୍ତର୍ଗତ MPV 31 ଗ୍ରାମର ଧନଞ୍ଜୟ ଗୋପ। 2005 ସେ ମାଓ ସଂଗଠନର କାଲିମେଳା ଦଳମରେ ସଦସ୍ୟ ଭାବେ ଯୋଗ ଦେଇଥିଲେ। ପରେ ଦଳରେ ତାଲିମ ନେଇ ଆହତ ଓ ଅସୁସ୍ଥ ମାଓବାଦୀଙ୍କୁ ସେବା ଯୋଗାଉଥିଲେ। ମୋଟୁ ସମେତ ପଦୋନ୍ନତି ପାଇ ସ୍ୱାଭିମାନ ଅଞ୍ଚଳରେ କମିଟି ସଦସ୍ୟ ଭାବେ ସକ୍ରିୟ କାର୍ଯ୍ୟ କରୁଥିଲେ। ବିଭିନ୍ନ ମାଓ ହିଂସାକାଣ୍ଡରେ ଜଡ଼ିତ ରହିବା ସହ ଦୀର୍ଘ 14 ଧରି ମାଓ ସଂଗଠନରେ କାର୍ଯ୍ୟ କରିଆସୁଥିଲେ। ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଆକୃଷ୍ଟ ହେବା ସହ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନରେ ଅତିଷ୍ଠ ହୋଇ ସେ ଆତ୍ମସମର୍ପଣ କରିଥିଲେ। ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ଯୋଜନାରେ ତାଙ୍କୁ ବାସଗୃହ ପ୍ରଦାନ ସହ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିସରରେ ରକ୍ତ ଭଣ୍ଡାରର ସୁରକ୍ଷାକର୍ମୀ ଭାବେ ଚାକିରିରେ ନିୟୋଜିତ କରାଯାଇଥିଲା। ଧନଞ୍ଜୟ ଗୋପ ବର୍ତ୍ତମାନ ନିଜ ପରିବାର ସହ ସୁଖରେ ଜୀବନଯାପନ କରୁଛନ୍ତି। ନିଜ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ ସମ୍ପର୍କରେ ଆକାଶବାଣୀକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି,
ମୁଁ 2005 ମାଓବାଦୀ ସଂଗଠନ ସାମିଲ ହୋଇଥିଲି। ସେତେବେଳେ ଗରିବ ଲୋକ ପାଇଁ କିଛି କରିହେବ ବୋଲି ଭାବିକରି ସାମିଲ ହୋଇଥିଲି। ତାପରେ ସେଠି ଦୀର୍ଘ ମୁଁ 14 କଟାଇଛି। ତାହିଁରେ ଫାର୍ଷ୍ଟ ପାର୍ଟି ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା କମିଟି ଯାକ ମୁଁ ପଦୋନ୍ନତି ହୋଇକରି କାମ କରିଥିଲି। ତାପରେ ମଝିରେ ମଝିରେ ପାର୍ଟି ଥିଲା ବେଳେ ବହୁତ ପ୍ରକାର ଅପରେସନ ଠାରୁ ଆରମ୍ଭ କରି ଲୋକ ଆଲୋଚନା, ତାପରେ ଲୋକ ପାଇଁ ଆମେ ଯୋଉ ଭାବିକରି ଯାଇଥିଲୁ କାମ କରିବୁ ଗରିବ ଲୋକ ପାଇଁ, ସେଠି ଦେଖିବାକୁ ଗଲେ ସେଠି କିଛି ହଉନାହିଁ, ତାର ବିପରୀତ ସବୁ ଅଛି। 2019-20 ମଝିରେ ମୁଁ ପାର୍ଟି ଛାଡ଼ି ଆତ୍ମସମର୍ପଣ ହେଲା ପରେ ଏବେ ରାଜ୍ୟ କେନ୍ଦ୍ର ସରକାର ମୋତେ ଥଇଥାନ ବ୍ୟବସ୍ଥା, ତାପରେ ଯୋଉ ରିବାର୍ଡ ଦେଇଥିଲା, ତାହିଁରେ ବହୁତ ଭଲରେ ଅଛି। ବର୍ତ୍ତମାନ ବ୍ଲଡ୍ ବ୍ୟାଙ୍କରେ ମୁଁ ସିକ୍ୟୁରିଟି ଗାର୍ଡ ହିସାବରେ କାମ କରୁଛି।
ଅତୀତ ଯେତେ ଭୟଙ୍କର ଏବଂ କଷ୍ଟଦାୟକ ହେଲେ ମଧ୍ୟ ଜଣେ ବ୍ୟକ୍ତି ଚାହିଁଲେ ନିଜ ବର୍ତ୍ତମାନକୁ ସୁଧାରି ସାଧାରଣ ଜୀବନଯାପନ କରିପାରିବେ ଏବଂ ଅନ୍ୟମାନଙ୍କ ପାଇଁ ସମାଜରେ ଉଦାହରଣ ସୃଷ୍ଟି କରିପାରିବେ। ଏହାର ସର୍ବୋକୃଷ୍ଟ ଉଦାହରଣ ହେଉଛନ୍ତି ଧନଞ୍ଜୟ ଗୋପ। ଧନଞ୍ଜୟଙ୍କ ଏହି କାହାଣୀ ଅନ୍ୟମାନଙ୍କୁ ଜୀବନର ନୂଆ ରାହା ଦେଖାଇବ ନିଶ୍ଚୟ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମାଲକାନଗିରିରୁ ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ସହ ମୁଁ ସ୍ମୃତିରେଖା ତାରିଣୀଆ।
ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସଭା ଓ ସାଧୁତାର ଶପଥପାଠ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପୁରୁଣା ସହର ମଣ୍ଡା ବାଗନ ପଡ଼ିଆରେ 22ତମ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ସଭାରେ ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟଠାରେ ଅସହାୟ ପୁରୁଷ ଓ ମହିଳା ମାନସିକ ରୋଗୀଙ୍କ ପାଇଁ ଏକ ଆଶ୍ରୟ ଓ ଥଇଥାନ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲା ଟାଉନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ଜାରି ରହିଛି। ନଭି ମୁମ୍ବାଇର ଡିୱାଇ ପାଟିଲ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯାଉଛି। ଫାଇନାଲ୍ରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରିବାର ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 29.4 ଓଭରରେ 3 ହରାଇ 171 ରନ୍ ସଂଗ୍ରହ କରିଛି। କଟକର ବାରବାଟୀ ଷ୍ଟାଡିୟମ୍ଠାରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଏଲିଟ୍ ଗ୍ରୁପ୍ ଏ ରଣଜୀ ମ୍ୟାଚ୍ର ଦ୍ୱିତୀୟ ଦିବସ ଶେଷରେ ଓଡ଼ିଶା ତା'ର ପ୍ରଥମ ଇନିଂସରେ 4 ହରାଇ 80 ରନ୍ ସଂଗ୍ରହ କରିଛି। ସନ୍ଦୀପ ପଟ୍ଟନାୟକ 24 ରନ୍ ଏବଂ ଗୋବିନ୍ଦ ପୋଦାର 1 ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି। ପୂର୍ବରୁ ଆନ୍ଧ୍ରପ୍ରଦେଶ 7 ବିନିମୟରେ 475 ରନ୍ ସଂଗ୍ରହ କରି ଇନିଂସ ଘୋଷଣା କରିଥିଲା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ମିଆଁମାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଆସନ୍ତା 2 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଭାରୀ ଯୋଗାଯୋଗ ଉପଗ୍ରହ CMS-03ର ସଫଳ ଉତ୍କ୍ଷେପଣ, PDS ହିତାଧିକାରୀଙ୍କ ପାଇଁ EKYC ଅବଧିକୁ ଆସନ୍ତା December 31 ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର, ଏବଂ ଆଇସିସି ମହିଳା ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଛି ମୁକାବିଲା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।